ହାଏ ଫ୍ରେଣ୍ଡସ୍, ହେଲ୍ଥ ପାର୍କର ଆଉ ଏକ ଏପିସୋଡ୍କୁ ଆପଣମାନଙ୍କୁ ସ୍ୱାଗତ। ହଁ ଫ୍ରେଣ୍ଡସ୍, ଶରୀର ଅଛି ତ ରୋଗ ନିଶ୍ଚିତ ଅଛି। ଏମିତି କେଉଁ ଲୋକ ନାହିଁ ଯିଏ କୌଣସି ରୋଗର ଶିକାର ହୋଇନାହିଁ। ତେବେ ଫ୍ରେଣ୍ଡସ୍, ଯେତେ ଯାହା ବି ହେଉ ଶରୀର ପାଇଁ ତ ଖାଦ୍ୟ ନିହାତି ଦରକାର। ତେଣୁ ଆସନ୍ତୁ ଆଜି ଜାଣିବା କେଉଁ କେଉଁ ରୋଗ ହୋଇଥିଲେ ଆମ୍ଭେ କେଉଁ କେଉଁ ଜିନିଷ ଖାଇବା ଉଚିତ ନୁହେଁ। ଯଦି ଆପଣଙ୍କୁ ଚର୍ମ ରୋଗ କିଛି ହୋଇଛି ତେବେ ପିଆଜ, ରସୁଣ, ଅଦା, ମୂଳା ଓ ବାଇଗଣ ଆଦୌ ଖାଆନ୍ତୁ ନାହିଁ। ଯଦି ଆପଣ ଗ୍ୟାଷ୍ଟ୍ରିକ୍ ରୋଗୀ ତେବେ ରାଗ ମସଲା, ବାସି ଖାଦ୍ୟ ଓ ଅମ୍ଳଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଯଦି ଆପଣ ଏକ୍ସିରା ରୋଗୀ ତେବେ ଆଳୁ, ଭେଣ୍ଡି ଆଉ କଲରା ଆଦୌ ଖାଆନ୍ତୁ ନାହିଁ। ଯଦି ଶ୍ୱାସ ରୋଗରେ ପୀଡ଼ିତ ତେବେ ବାଇଗଣ, ନଡ଼ିଆ, ଭାତ, ତେଲ, ଘିଅରେ ଛଣା ଖାଦ୍ୟ, ଚିନି, ଡାଲି, ଦୁଧ ଓ ଦହି ଖାଆନ୍ତୁ ନାହିଁ। ମେଦ ବୃଦ୍ଧି ହେଉଥିଲେ ଆଳୁ, କନ୍ଦମୂଳ, ମାଛ, ମାଂସ, ଅଣ୍ଡା, ମଇଦା, ଡାଲି, ଘିଅ ଖାଆନ୍ତୁ ନାହିଁ। ପ୍ରଦର ରୋଗୀ ହୋଇଥିଲେ ଭାତ, ଚିନି, ଲୁଣ ଖାଆନ୍ତୁ ନାହିଁ। ରକ୍ତଚାପ ରୋଗୀମାନେ ତାଡ଼ି, ଗଞ୍ଜେଇ ଆଦି ମାଦକ ଦ୍ରବ୍ୟ, ମାଛ, ମାଂସ, ଅଣ୍ଡା, ଚିନି, ମଇଦା ପ୍ରସ୍ତୁତ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଯଦି ଆପଣ ଅର୍ଶ ରୋଗୀ ତେବେ କଞ୍ଚା କଦଳୀ, ସଜନା ଶାଗ, କେନ୍ଦୁ ଆଦି କଷା ଖାଦ୍ୟ, ବାସି ପଖାଳ, କଷା ରସଯୁକ୍ତ ପରିବା ଖାଆନ୍ତୁ ନାହିଁ। ମଧୁମେହ ରୋଗୀମାନେ ଚିନି, ଭାତ, ଆଳୁ, କନ୍ଦମୂଳ ଆଦି ମୂଳ ପରିବା, ଡାଲି, ମାଛ, ମାଂସ, ଅଣ୍ଡା, ତେନ୍ତୁଳି ଖାଆନ୍ତୁ ନାହିଁ। ଯଦି ଆପଣ କୁଷ୍ଠ ରୋଗୀ ତେବେ ପୋଇ ଖାଆନ୍ତୁ ନାହିଁ। ଅଗ୍ନିମାନ୍ଦ୍ୟ ରୋଗୀମାନେ ଡାଲି ଖାଆନ୍ତୁ ନାହିଁ। ଯଦି ଆପଣ ଚକ୍ଷୁ ରୋଗୀ ତେବେ ବେଲ, କଖାରୁ, କଲରା ଆଉ କନ୍ଦମୂଳ ଆଦୌ ଖାଆନ୍ତୁ ନାହିଁ। ତେବେ ଫ୍ରେଣ୍ଡସ୍, ଆଶା କରୁଛି ଆପଣମାନେ ଏଇ ଟିପ୍ସ ଗୁଡ଼ିକୁ ମନେ ରଖିବେ। ଧନ୍ୟବାଦ।